ପ୍ରଖ୍ୟାତ ଗାଳ୍ପିକ ରାଜକିଶୋର ରାୟଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ବଉଳି। ଗୋଠ ବାହୁଡ଼ା ବେଳ କିଆଗୋଇରିଟି ଦଫାତାର ବାବୁ ଭଜନୀ ପନ୍ଧାରଙ୍କର ପିଣ୍ଡା ଉପରକୁ ଉଠିଲେ। ଏବେ ସେ ଥାନାରୁ ଫେରୁଛନ୍ତି। ଦଶ ଦଶଟା ମକଦ୍ଦମାର ଫନ୍ଦି ଓ ମୀମାଂସା କାନ୍ଧରେ ବୁହାଇ ସେ ସବୁବେଳେ ଯାତାୟତ କରନ୍ତି, ତେଣୁ ତାଙ୍କର ମେରୁଦଣ୍ଡ ଆଗକୁ ଝୁଙ୍କି ପଡ଼ିଛି। ପାଉଁଶ ଗୁଣ୍ଡିରେ ଧଳା ହୋଇ ସରକାରୀ କୋର୍ଟର ବୋତାମଗୁଡ଼ାକ ଚିକ୍ ଚିକ୍ ଦେଖାଯାଉଛି। ହାତରେ ବିଡ଼ାଏ କାଗଜ, କାଗଜ ଉପରେ ମଲାଟ ବୋର୍ଡ଼ ଖଣ୍ଡିକ ଟିପ ଚିହ୍ନ କାଳିରେ କଡ଼ା ପଡ଼ିଛି। ଗୋଟାଏ ସୂତା ଅହେତୁକ ଭାବରେ କାଗଜ ଉପରେ ଲମ୍ବି ଆସିଛି। ସରସୀ ତୁଳସୀ ବେଦୀ ମୂଳରେ ଛୁଞ୍ଚିକନା ବୁଲାଇ ଆଣୁଥିବା ବେଳେ ଦଫାତର ବାବୁ ପିଣ୍ଡା ଉପରକୁ ଉଠୁଛନ୍ତି। ଓଢ଼ଣାଟି ଧୀରେ ଟାଣି ଆଣି ମସିଣା ଖଣ୍ଡିଏ ପିଣ୍ଡା ଉପରେ ପାରିଦେଲା। ଦଫାତର ବାବୁ ବସି ପଡ଼ିଲେ। ସରସୀ ତଫାତର ବାବୁଙ୍କର ଧର୍ମ ଝିଅ। ଥାନା ଫେରନ୍ତା ତଫାତର ବାବୁ ସରସୀକୁ ଏହିପରି ପ୍ରାୟ ସଂଖୁଳି ଯାଆନ୍ତି, ଏଣୁତେଣୁ ଦ୍ୱିପଦ କଥା ପଚାରନ୍ତି। ପଚାରିବା ଭିତରେ ନିଜ ସ୍ୱାର୍ଥର ପରିଚୟ ଥାଏ। ସେଇତକ କଥାବାର୍ତ୍ତାରେ ସରସୀର ବାରି ବାଇଗଣଠାରୁ ଆରମ୍ଭ କରି ଭଜଳ ଗାଈର କ୍ଷୀର ବା ପତନୀର ଲହୁଣୀ ପର୍ଯ୍ୟନ୍ତ ସବୁଥିରେ ଦଫାତର ବାବୁଙ୍କର ଲାଳସା ରହିଥାଏ। ଭଜନୀ କୃଷି କରେ, ଗୋଧନ ବଢ଼ାଏ, ଆଉ ସରସୀ କୃଷି ଲକ୍ଷ୍ମୀଙ୍କୁ ଆଦର କରେ, ପୂଜା କରେ ପ୍ରତି ଗୁରୁବାରରେ। ଛୋଟ ଛୋଟ ପାଦକେତୁଟି ମୁରୁଜରେ ଆଙ୍କି ଈଶାନ କୋଣରେ ସେ ତାର ବନ୍ଦାପନା କରେ। ଗରିବର କୂଳ ଭିତରେ ଏକଆଡ଼େ ସ୍ୱାମୀ, ଅନ୍ୟଆଡ଼େ ଗୋମାତାର ସେବା। ସରସୀର ଅନ୍ତର ପୁଲକିତ ହୁଏ। ତାର ନେତ୍ର ସମ୍ପତ୍ତି ଉଜ୍ଜଳା, ପତନୀ ମଙ୍ଗୁଳି, ଆଉ ଜଗନ୍ନାଥ ଓ ବଳଭଦ୍ର ବୋଲି ଦୁଇ ମୂର୍ତ୍ତି ବଳଦ। ଉଜ୍ଜଳା ପହ୍ନାରେ ଆଙ୍ଗୁଠି ଖସାଇ ସରସୀ ଯେତେବେଳେ କୋଳ ଉପରକୁ ଭାଣ୍ଡକୁ ଭରି ଆଣେ, ସେତେବେଳେ ସୂର୍ଯ୍ୟ ରଥ ଆକାଶର ଲିଳିମା ଚକ୍ରବାଳକୁ ଉଦ୍ଭାସିତ କରି ବାହାରି ଆସୁଥାଏ। ନିତିଦିନର ଏହି ଲୀଳାଗିନି ସରସୀର ପ୍ରାଣ ପରିପୂର୍ଣ୍ଣ ରହିଥାଏ ସତ, ମାତ୍ର ନାରୀ ହୃଦୟର ନିବୃତ ସ୍ଥଳୀରେ ଯେ ବ୍ୟଥାଟିକକ ସେ ଅତି ସଙ୍ଗୋପନରେ ଧରି ରଖିଥାଏ, ତାହାର ସମ୍ବାଦ କର୍ମପଟୁ ଭଜନୀ ରଖିପାରେନି କି ଉଜ୍ଜଳା ପତନୀ କିଛି ବୁଝିପାରନ୍ତି ନାହିଁ। ଭାଣ୍ଡ ପୁରୀ ଆସେ ସ୍ୱଚ୍ଛ ଶୁଭ୍ର କ୍ଷୀରଧାର। ଉଜ୍ଜଳା ଝିଅ ବଉଳିର ଦୁଧ ଫେଣ ଲଗା ମୁହଁ ସରସୀର ପିଠି ହାତ ବାହୁ ଉପରେ ବୁଲି ଆସେ। ବଉଳିର ଏ ଆନନ୍ଦ ସ୍ପର୍ଶ ସରସୀ ସହିନିଏ। ସାମାନ୍ୟ ବାଛୁରୀର ସ୍ପର୍ଶ ଭିତରେ ସରସୀ ଯାହା ଉପଭୋଗ କରେ, ତାଠାରୁ ବେଶୀ ସେ ଅନୁଭବ କରେ କାହାର ଅନୁକ୍ଷଣ ଅଭାବ। ଗାଁ ସମାଜ ଘରେ ସରସୀ ଶୁଣିଛି ଯଶୋଦା ବନବାଳୀଙ୍କର ଗୋପଲୀଳାର କାହାଣୀ। ଗାଁର ହରିଜନ ଯାତ୍ରା ଦଳର ରଙ୍ଗସଭା ସୁଆଙ୍ଗରେ ସେ ଚିହ୍ନିପାରିଛି ବାଳଗୋପାଳ କୃଷ୍ଣଙ୍କ ପାଇଁ ଯଶୋମତୀଙ୍କର ସ୍ନେହବତ୍ସଳ ବନ। ଗୋଧନ ପଛରେ କାହ୍ନୁର ରଙ୍ଗ ଚାଲି ଦଣ୍ଡି ନ ଦେଖିଲେ ଯଶୋଦାଙ୍କର ହୃଦ ଫଟା କାନ୍ଧ, କ୍ଷୀର ଭାଣ୍ଡ ଭାଙ୍ଗି କୃଷ୍ଣଙ୍କର କାନ୍ଥ ଆଉଜା ଶଶାଙ୍କ ମୂର୍ତ୍ତି, ସବୁ ସରସୀ ଦେଖେ ବୁଝେ। ଯେତିକି ଦେଖେ ଯେତିକି ବୁଝେ ସେତିକି ଉଜ୍ଜଳା କ୍ଷୀରର ପୂର୍ଣ୍ଣ ଭାଣ୍ଡ ତାକୁ ଅପୂର୍ଣ୍ଣ ଜଣାଯାଏ। ଛୋଟ ଛୋଟ ଦୁଇଟି ପାଦରେ ଠୁକୁଟୁକୁ ଚାଲିଘେନି ଗାଲରେ ଗାଲେ ହସ ପୁରାଇ ଯେଉଁ ହୃଦଧନଟି ଉଜ୍ଜଳାର କ୍ଷୀରଭାଣ୍ଡକୁ ଆକ୍ରମଣ କରୁଥାନ୍ତା, ତାହାର ସ୍ୱପ୍ନ ହିଁ ସରସୀ କେବଳ ଦେଖି ଆସିଛି। ଭଜନୀ କ'ଣ ହଳକୁ ଯାଇଛି? ଦଫାଦାର ବାବୁ ହସି ହସି ଆରମ୍ଭ କଲେ। ହଁ ସାନ୍ତେ, ଏଇନାକେ ଫେରୁଥିବେ। ଦାଣ୍ଡଘର କବାଟ ଆଡ଼ୁଆଳରୁ ସରସୀ ଅଧାଲୁଚା ଅଧା ଦେଖା ଭାବରେ ଦଫାଦାର ବାବୁଙ୍କୁ ଅଭ୍ୟର୍ଥନା କରିଛି। ଉଜ୍ଜଳାର ଛେନା, ଆଖୁ କ୍ଷେତର ନୂଆ ଗୁଡ଼, ତା ସାଥିକୁ ଦୁଇଟା ହୁଡ଼ୁମ। ଦଫାଦାର ବାବୁ ଭୋଜନ ସାରି ସରକୁ ଶୁଣେଇ କହିଲେ, ସର, କଟକ ସହରରେ ଗାଈ ଗୋରୁଙ୍କର ପ୍ରଦର୍ଶନୀ ହେଉଛି, ତୋ ଉଜ୍ଜଳା ପତନୀକୁ ଦେଖିଲେ ତ ଆଖି ଖୁସି ହୋଇଯାଏ। ତୁ ତାଙ୍କୁ ଏତେ ହେପାଜତରେ ରଖିଛୁ ଯେ ମାଛି ପଡ଼ିଲେ ଖସି ପଡ଼ିବ। ଭଜନୀକୁ କହିବୁ ଉଜ୍ଜଳା ପତନୀ ଆଉ ବଉଳାକୁ ନେଇକରି ସେ କଟକ ଯାଉ, ଗାଈ ପିଛାକେ 50 ଟଙ୍କା ପୁରସ୍କାର। ସରସୀ ବାଧା ଦେଇ କହିଲା, 50 ଟଙ୍କା କେତେ ମ? 20 କୋଡ଼ି ହୋଇ ସାନ୍ତେ କେତେ କୁହ। ଆଲୋ, 20 କୋଡ଼ି ପୁଣି 10 ଟଙ୍କା, ଏତେ ଟଙ୍କା ମିଳିବ? ହଁ, ଥାନା ବାବୁ ଗାଁରେ ଗାଁରେ ଏ କଥା ଲୋକଙ୍କୁ ବୁଝେଇବାକୁ ମୋତେ କହିଛନ୍ତି। ସେଠାରେ ଗାଈ ଗୋରୁ ମଣିଷଙ୍କ ପାଇଁ ଖାଇବା ପିଇବାର ସୁବିଧା ଅଛି। ବାଟରେ ଯଦି ଭଜନୀକୁ ଦେଖିବି ତାକୁ ବୁଝେଇ ମୁଁ କହିଦେବି। ସରସୀ କହିଲା, ସାନ୍ତେ, 2 ଦିନ ନିକିମା ହେଲେ ତ ପୁଣି ଏ ଯିବେ, କେତେବେଳେ ସିନା ଟଙ୍କା ମିଳିବ? ଆଗ ତ ପୁଣି ବାଟ ଖରଚ ଲୋଡ଼ା। ପଞ୍ଚୁଆ କାଳିଆକୁ ଘେନି କେତେବେଳୁ ଦଫାଦାରଙ୍କ କଥା ଶୁଣୁଛି, ଏକଥା କେହି ଜାଣନ୍ତି ନାହିଁ। ଦେଶୀ କୁକୁର କାଳିଆ ଧ ବୋଲି ଧରେଇଲେ କାଳିଆ ଗାଈ ବଳଦଙ୍କ ଗଳା ବି ଶୁଣିଦେବ। ପଞ୍ଚୁଆ ଓ କାଳିଆ ଭିତରେ ଅଭେଦ ପ୍ରତି ଗାଁ ଲୋକେ ଜାଣନ୍ତି। କାଳିଆ ପାଇଁ ପଞ୍ଚୁଆକୁ ଏଥିପାଇଁ ସମ୍ମାନ ବି କରନ୍ତି। କିରେ ପଞ୍ଚୁ, କାଳିଆକୁ ଘେନି କଟକ ଯା, ଇଏ ଯେମିତି ନାଗଣ କୁକୁର, କେଜାଣି ତତେ କିଛି ବି ମିଳିଯାଇପାରେ, ଏ ଦେଶୀଟା କ'ଣ ଆଜ୍ଞା କାମ ତୁଲେଇ ପାରିବ କହି ପଞ୍ଚୁଆ କାଳିଆ ମୁଣ୍ଡରେ ହାତ ବୁଲେଇ ଆଣିଲା। ପ୍ରଭୁର ସ୍ନେହ କୁକୁର ବୁଝେ, ଲାଞ୍ଜ ପିଟି ଛାମୁ ଗୋଡ଼ରେ ମାଟି ଖୋଳି କାଳିଆ ଜଣେଇଦେଲା ସେ ସବୁ କାମ ପାରିବ। ପୁରୀ ସହର ଜାଗା ଘରେ ତାଲିମ ହୋଇଛି କଣ୍ଠ ପୂଜାରୀ, ତାର କୈଶୋର କାଳ ପୁରୀର ଗୋଟାଏ ବିଖ୍ୟାତ ଆଖଡ଼ା ଘରେ କଟିଯାଇଛି। ସାଧନ ସ୍ମୃତି ଚିହ୍ନ ପାଇଁ ଏବେ ବି ସେ କପାଳ ଶିଖରୁ ନାସାଗ୍ର ପର୍ଯ୍ୟନ୍ତ ସିନ୍ଦୁର କଲି ମାରେ, କାନ୍ଧ ଉପର ଗାମଛାଟା ତାର ପ୍ରତି ପଦକ୍ଷେପରେ ଉଠେଇବାକୁ ପଡ଼େ। ଏଇଟା ତାର ଏଡ଼େ ଅଭ୍ୟାସରେ ଶେଷକୁ ଆସିଗଲା ଯେ ପାଦ ତାଳ ଛାଡ଼ି କଥା ତାଳରେ ବି ତାହା ଏବେ କଣ୍ଠ କାନ୍ଧ ଉପରେ ନାଚିବାକୁ ଆରମ୍ଭ କରିଛି। ଯେଉଁ ବୋଦାକୁ ଧୋବା ପାରେନି କଣ୍ଠ ତାର ବେକରେ ଛୁରୀ ଲଗେଇ ଦିଏ। ଅସାଧାରଣ ସାଧନା ସେ ପୁରୀ ରହଣୀ ଭିତରେ ସେ ଆୟତ୍ତ କରିଛି, ଏସବୁର କର୍ମକ୍ଷେତ୍ର ନିରୂପିତ ହୋଇ ରହିଛି। ତେଣୁ କାହାର ଦରକାର ହେଲେ ଜଣାଶୁଣା ଦୁଇ ଟଙ୍କା ପାଉଣାରେ କଣ୍ଠ ଜୀବବୋଧ କରିଦିଏ। ସେଠାରୁ ଫେରିଆସି ଶିବ ଦେବାଳୟ ଭିତରେ କଣ୍ଠ ସନ୍ଧ୍ୟାବେଳେ ବୁଲାଏ। ଏ ବ୍ୟବସାୟରେ ତାକୁ ଦିନେ କ୍ଷତି ସହିବାକୁ ପଡ଼େନି, କାରଣ ତାର ଉତ୍ସାହଦାତା ଓ ପୃଷ୍ଠପୋଷକ ସବୁ କଥାରେ ହେତୁକ ହେଉ ବା ଅହେତୁକ ହେଉ ଯେଉଁମାନେ ଆଗଭର ସେହି ସ୍କୁଲ ଓ କଲେଜ ଛାତ୍ର। କଣ୍ଠ ପଞ୍ଚୁଆ ପଛରେ ଛିଡ଼ା ହୋଇ କ'ଣ କିପରି ବୋଲି ପଚାରିଲା। ଦଫାଦର ବାବୁ ତାକୁ ଦେଖି କହିଲେ, ମାଲିକେ ମେଣ୍ଢିଟା ଥରେ ତାଳ ପକୋ। ମହାରାଜେ, ଏ ବା କି କଥା, ବସିବା ହେଉ କହି କଣ୍ଠ ବାହସ୍ଫୋଟ ମାରି ତାର ପ୍ରିୟ ମେଣ୍ଢିଟିକୁ ଆହ୍ୱାନ କଲା। ଏ ଦୃଶ୍ୟ ଗାଁ ଲୋକଙ୍କର ପୁରୁଣା ହେଲେ ବି ସବୁଥର ଏଥିରେ ନୂତନତା ପ୍ରକଟେ। ତାର କାରଣ କଣ୍ଠର କହିବା ଚାତୁରୀରେ ପୁରୀର ନୀଳଚକ୍ର ମଣ୍ଡଳର ଭାଷା ଫୁଟି ଉଠେ। କଣ୍ଠ ମେଣ୍ଢିଟିଏ ପାଳିଛି, ଦୀର୍ଘକାୟ ମେଣ୍ଢି, କେଶରୀ କେଶର ଭଳି ତାର ଗଳା ଦେଶରେ କେଶଗୁଚ୍ଛ ଅତି ସାନ୍ଦ୍ର। କଣ୍ଠ ଏଇ ଜୀବଟିକୁ ପାଳିବା ପାଇଁ ଯାହା ଖର୍ଚ୍ଚ କରେ ସେଥିରେ ଦୁଇ ପ୍ରାଣୀ କୁଟୁମ୍ବ ସ୍ୱଚ୍ଛନ୍ଦରେ ପୋଷିକି ପାରନ୍ତା। କଣ ସେଇ ମାଧବ ମିଆଁ 40 ଟଙ୍କା ହାଙ୍କିଥିଲା, ତଥାପି କଣ୍ଠ ଦେଇନାହିଁ। ଦୁଇ ଦିନ ପରେ ସିନ୍ଦୁରା ଫାଟିଲା ବେଳକୁ ସେଇ ଗାଁର ନଈବନ୍ଧ ଉପରେ ଲୋକେ ଦେଖିଲେ କଣ୍ଠ ଚାଲିଛି ମେଣ୍ଢିକୁ ସାଙ୍ଗରେ ଧରି, ତା ପଛକୁ ପଞ୍ଚୁଆ ଟାଣୁଛି କାଳିଆକୁ, ସବାଶେଷରେ ଭଜନୀ ଚାଲୁଛି ସାଙ୍ଗରେ ଉଜ୍ଜଳା ଓ ତାର ଝିଅ ବଉଳି। କଟକର ଗୋକୃଷି ପ୍ରଦର୍ଶନୀର ବିରାଟ ପଡ଼ିଆ, ସହରର ଛାତି ଉପରେ ପଲ୍ଲୀର ଗୋଧନ, ପଲ୍ଲୀର କୃଷିଦ୍ରବ୍ୟ, ପଲ୍ଲୀର ସରଳ ମଳିମୁଣ୍ଡିଆ କୃଷକର ଉପସ୍ଥାନ, ଗହଳି ଭିତରେ ପଞ୍ଚୁ କଣ୍ଠ ଓ ଭଜନୀ ଜେଝା ଜେଝାର ଜନ୍ତୁଙ୍କୁ ଠିଆ କରାଇ ଭାଳୁଛନ୍ତି। ଏଠି ହେଉଛି କ'ଣ? ମଟର ଚଲା ଶବ୍ଦରେ ଚମକି କଣ୍ଠର ମେଣ୍ଢି ଦୁଇଥର ପଘା ଛିଣ୍ଡି ସାରିଲାଣି। 18 କୋଶ ବାଟ ଚାଲିଆସି ଉଜ୍ଜଳା ଆଉ ଛିଡ଼ା ହୋଇପାରୁନି, ତାର ଦୁଇ ଆଖିରୁ ଦୁଇଧାର ଲୁହ ବାହାରି ଆସିଛି। ଭଜନୀ କେତେ ବାଟ ବଉଳିକୁ କାନ୍ଧରେ ବୁହାଇ ଆଣିଲା, ଶେଷକୁ ଆଉ ପାରିଲା ନାହିଁ। 4 ମାସର ଛୁଆ ବାଛୁରୀ ଅକାତ ହୋଇ ପଡ଼ିଗଲାଣି। ପିଲାଟି ଦିନୁ ଭଜନୀ ବଉଳିକୁ ମୁଗଚୁନି ଖୁଆଇବା ଶିଖେଇଛି, ଏଠି ନଡ଼ାକୁଟା ଛଡ଼ା ଆଉ କିଛି ମିଳୁନି। ଜଣେ ବାବୁଙ୍କୁ ସେ କଥା କହିଲା ଯେ ସେ ବାବୁ କହିଲେ ଆଉ ଜଣେ ବାବୁକୁ କହିବାକୁ, ସେ ବାବୁ ପୁଣି କହିଲେ ଅନ୍ୟ ଜଣେ ବାବୁଙ୍କୁ କହିବାକୁ। ଏତେ ବାବୁଙ୍କୁ କହିବାକୁ ଭଜନୀର ସମୟ ନଥିଲା। ହଠାତ୍ ରୋଳ ଉଠିଲା, ମନ୍ତ୍ରୀ ମଟର, ସାହେବ ମଟର, ହାକିମ ମଟର ଗୋଳ ହେବାରୁ କାଳିଆର ମିଞ୍ଜା ସ୍ତାତିଗଲା। ନଈଲେ ଏତେବେଳେ ଯାଏ କୁକୁଡ଼ା ବଖରା ଆଡ଼କୁ ଅପଲୋକ ଆଖିରେ ସେ ଚାହି ରହିଥିଲା। ସେତିକିରେ ତାର ଯାହା ଶାନ୍ତି ଥିଲା ତାହା ନଷ୍ଟ ହୋଇଯିବାରୁ ସେ ଭୋକିବାକୁ ଆରମ୍ଭ କଲା। ସେ ପରିଆରେ ସଭା ହେଲା, ପେଟ ଦି ଦୌଡ଼ି ହୋଇଯାଉଥିଲେ ବି ପଞ୍ଚୁ କଣ୍ଠ ଆଉ ଭଜନୀ ସଭା ଦେଖୁଥାନ୍ତି, ଦେଖିବା ମିଛ ଶୁଣୁଥାନ୍ତି ଯାହା। ମନ୍ତ୍ରୀ ବୋଲି କ'ଣ ପଦାର୍ଥ ସେ ଦେଖିଲେ ନାହିଁ, ଡାକବାଜି ଯନ୍ତ୍ରରେ ସେ କୁହାଟ ଶୁଣିଲେ। ହଲାଣ୍ଡ ଡେନମାର୍କର ଗାଈଗୋରୁମାନଙ୍କୁ ଯେମିତି ଖାଦ୍ୟ ଦିଆଯାଏ ଯେପରି ଭଲ ଅବସ୍ଥାରେ ରଖାଯାଏ, ଆପଣମାନେ ସେହିଭଳି ଖାଦ୍ୟ ଓ ଅବସ୍ଥାରେ ନିଜର ଗୋଧନ ପ୍ରତିପାଳନ କରନ୍ତୁ, ଏ ବିଷୟରେ ଅନେକ ବହି ଲେଖା ହେଇଛି, ତା ପଢ଼ନ୍ତୁ। ଏଠାରେ ଗୁହାଳ କି ଆଦର୍ଶ ଭାବରେ ହେବା ଉଚିତ ସେ ବିଷୟରେ ଜଣେ ଡେନମାର୍କରୁ ଟ୍ରେନିଂ ପାଇ ଆସିଥିବା କୃଷି ବିଭାଗର ଅଫିସର ବକ୍ତୃତା ଦେବେ। କୁକୁଡ଼ା କିପରି ବ୍ୟବସାୟ ସୂତ୍ରରେ ପାଳିବାକୁ ହେବ ତାହା ବି ଜଣେ ବିଶେଷଜ୍ଞ ବୁଝାଇବେ। ଶେଷରେ ଯନ୍ତ୍ରରୁ ବାହାରିଲା, ଏହି ଆୟୋଜନଟିକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ମାନ୍ୟବର ମନ୍ତ୍ରୀ ମହୋଦୟ କୃଷି ବିଭାଗକୁ ଧନ୍ୟବାଦ ଦେଉଛନ୍ତି ଓ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ 100 ଟଙ୍କା ଦାନ କରୁଛନ୍ତି। ସଭା ଶେଷ। 18 କୋଶ ବାଟରୁ ଆସିଥିବା 3ଟା ଲୋକ ଏକଥା ଶୁଣିଲେ, ଆଉ ଟିକକ ପରେ ପୁଣି ଶୁଣାଗଲା, ଏହିମାନେ ପୁରସ୍କାର ପାଇଛନ୍ତି ପ୍ରତ୍ୟେକ 50 ଟଙ୍କା। ଭଲ ଦୁଧିଆଳି ଗାଈ ପାଇଁ ମହନ୍ତ ମହାରାଜାଙ୍କର ପାଟ ଗାଈ ଭଲ ବିଲାତି କୁକୁର ପାଇଁ ଡେପୁଟି ମାଜିଷ୍ଟ୍ରେଟ ଭଟ୍ଟାଚାର୍ଯ୍ୟଙ୍କର ଲିଲି କୁକୁର, ଭଲ ମେଣ୍ଢି ପାଇଁ ବିଖ୍ୟାତ ବ୍ୟବସାୟୀ ଓ କାର୍ପେଣ୍ଟର ଆବୁ ହୁସେନଙ୍କର ମେରି ପ୍ୟାରି ମେଣ୍ଢି, ଭଲ ଛେଳି ପାଇଁ ପଞ୍ଚୁଆ ଡେଇଁଲା ଭଜନୀ ଆଡ଼େ, ଭଜନୀ ଚାହିଁଲା ପଞ୍ଚୁଆଡ଼େ, କଣ୍ଠ ଚାହିଁଛି ଆଉ ଜଣକୁ, ସେ ଆଉ କେହି ନୁହେଁ, କଟକର କଂସେଇ ସମ୍ରାଟ ସରିଫ ମିଆଁ ବ୍ୟବସାୟୀ। ସେ ଦେଖିଲା ଏଇ ପଡ଼ିଆରୁ ସେ କିଛି ମାଲ ଯୋଗାଡ଼ କରିପାରେ, ତେବେ ସେ ଶସ୍ତା ଓ ସୁବିଧାରେ ପାଇଯିବ। ଅଣ୍ଟାରେ ତିନି ଜଣଙ୍କର ଆଉ ପଇସା ନାହିଁ, 18 କୋଶ ଫେରନ୍ତି ବାଟକୁ ଚାହିଁଦେଲେ ତିନି ଜଣଙ୍କର ହାଲୁକ ଶୁଖିଯାଉଛି। ସରସି 12 ଅଣା 2.5 ପଇସା ଦେଇଥିଲା, ବାଟରେ କୁଣ୍ଡା ଛଣ କଞ୍ଚା ଚୁଡ଼ା କିଣାରେ ସେତକ ସରିଯାଇଛି। କଣ୍ଠ ଟିକିଏ ଅଫିମ ଖାଏ, ବାକି ଯାହା ଥିଲା ସେତକ ଅଫିମରେ ସରିଛି। କାଳିଆ କୁକୁର ପଣ୍ୟ ନୁହେଁ, ତେଣୁ ପଞ୍ଚୁ ସେ ବିଷୟରେ ନିଶ୍ଚିତ। ଉଜ୍ଜଳା ବଉଳି ମା ଝିଅ, ଗୋଟିକ କଥାରେ ଭଜନୀର ସଂସାର, ଶେଷରେ ରହିଲା କଣ୍ଠର ମେଣ୍ଢି। ଏହାର ଉପରେ ଆଖି ପକେଇଛି ସରିଫ। ଗାଁ ସାଥୀ 2 ଜଣ ଓ ନିଜ ଛୁଦାର ଦାବଦାହ ସମ୍ଭାଳିବାକୁ ଯାଇ କଣ୍ଠ ମେଣ୍ଢିକୁ ଛାଡ଼ିଦେଲା 5 ଟଙ୍କାରେ। ଫେରନ୍ତା ବାଟ, ମୁହଁରେ କଥା ନାହିଁ, ବଉଳିର ଅବସ୍ଥା ବଳେଇ ଯାଇଛି। ଭଜନୀ କାନ୍ଧେଇ କାନ୍ଧେଇ ତା କାନ୍ଧ ପାଚିଗଲାଣି, ବଉଳିର ପେଟ ଫୁଲି ଯାଇଛି, ଗଁ ଗଁ କରୁଛି, ରକ୍ତବାନ୍ତି। ଉଜ୍ଜଳାର ପଛ ଖୁରା ଖଲି ଧରିଲାଣି, ଗଲାବେଳୁ ଯେଉଁ 2 ଧାର ଲୁହା ସେ ବୁହାଇ ଚାଲିଥିଲା ସେଇ 2 ଧାର ଲୁହା ବହି ଚାଲିଛି। କାଳିଆ ସୁବିଧା ପାଇଲେ ବଉଳିର ମୁମୂର୍ଷୁ ଦେହକୁ ଶୁଙ୍ଘି ଦେଉଛି, କାନ ପାଖରେ ମୁହଁ ଗୁଞ୍ଜି ସେ ଦଣ୍ଡେ ରହିଯାଉଛି। କେତେବେଳୁ ଭଜନୀ ବଉଳିକୁ କାନ୍ଧରୁ ଖସେଇ କହିଲା, ପଞ୍ଚୁ ସରିଗଲାରେ। କଣ୍ଠ ଆଉ ପଞ୍ଚୁ ଦେଖିଲେ ହଁ ସରିଯାଇଛି। ବଉଳିର ମୁହଁର ଯେଉଁ ଝଲକ ରକ୍ତ ବହିଯାଇଛି ତା ସହିତ ବଉଳିର ପ୍ରାଣ ଖସିଯାଇଛି। ଆକାଶ ତାରକିତ ଥିଲା, ସିଆଡ଼କୁ ଚାହିଁ ଭଜନୀ କହିଲା, କଣ୍ଠ ମହାପ୍ରଭୁ ସର କ'ଣ ମୋତେ କହିବ, ସେ ବଞ୍ଚିବଟି, ମୁଣ୍ଡ ତ ପିଟିଦେବ, ମୁଁ କ'ଣ କରିବି, ଭଗବାନ କୋଳରେ କୁଆଁ ଶୁଣି ନାହାନ୍ତି। ବଉଳି ତାର ଝିଅ ଥିଲା, ସେଇଠି କଣ୍ଠ ଶେଷ ଥର ପାଇଁ ତ କପାଳ ଶିଖରରୁ ସିନ୍ଦୁର କଲି ପୋଛିଦେଇ କହିଲା, ଦେ ଭାଇ ବଉଳିଟାକୁ ସଡ଼କ ତଳକୁ ଗଡ଼େଇ ଦିଏ, ଆମେ ମଳିମୁଣ୍ଡିଆ। କାଳିଆ ପଛେ ପଛେ ଗଲା, ବଉଳିର ଶବ ଯେଉଁଠି ପଡ଼ିଥିଲା ସେଇଠି ସେ ଦଣ୍ଡେଇ ଛିଡ଼ା ହୋଇ ରହିଗଲା।